ଛବି ଆଠ ସାମୁଏଲ ବାଳକ ଥିଲାବେଳେ ହାନା ତାଙ୍କୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦେଇଦେଲେ। ସେ ତାଙ୍କୁ ନେଇ ଈଶ୍ୱରଙ୍କ ଗୃହ ସିଲୋହରେ ଏଲିଙ୍କ ନିକଟରେ ଦେଇଦେଲେ। ଏଲିଯାଜକ ସାମୁଏଲଙ୍କୁ ଈଶ୍ୱରଙ୍କ ସେବା ବିଷୟରେ ଶିଖାଇଲେ। ଏଲିଙ୍କ ଦୁଇଟି ପୁତ୍ର ଥିଲେ। ସେମାନେ ଯାଜକ ଥିଲେ କିନ୍ତୁ ଦୁଷ୍ଟ ଥିଲେ। ତେଣୁ ଈଶ୍ୱର ସେ ଯାଜକମାନଙ୍କ ଦ୍ୱାରା କଥା କହିବା ବନ୍ଦ କଲେ। ଗୋଟିଏ ରାତ୍ରରେ ସାମୁଏଲ ଈଶ୍ୱରଙ୍କ ଗୃହରେ ଶୋଇଥିବା ବେଳେ ଈଶ୍ୱର ସାମୁଏଲଙ୍କୁ ଡାକିଲେ। ସେ ଧାଇଁ ଯାଇ ଏଲିଙ୍କୁ କହିଲେ, ମୁଁ ଏଠାରେ ଅଛି, ଆପଣ ଡାକିଲେ ପରା? ମୁଁ ଡାକି ନାହିଁ, ଯାଇ ଶୋଇପଡ଼। ଏଲି ଏହି ପ୍ରକାର ତାଙ୍କୁ ଉତ୍ତର ଦେଲେ। ଏହି ପ୍ରକାରେ ତିନି ଥର ହେଲା। ଏଥିରେ ଏଲି ଜାଣିପାରିଲେ ଯେ ଈଶ୍ୱର ସାମୁଏଲଙ୍କୁ ଡାକୁଅଛନ୍ତି। ତେଣୁ ସେ ସାମୁଏଲଙ୍କୁ ଏହିପରି ଉତ୍ତର ଦେବାକୁ କହିଲେ, କୁହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି। ଏହିପରି ଈଶ୍ୱର ଅନେକ ଥର ସାମୁଏଲଙ୍କୁ କଥା କହିଲେ। ସେ ଇସ୍ରାଏଲର ମହାନ ଯାଜକ ଓ ନେତା ଥିଲେ।